श्रीमद्भागवतम दशम स्कंद अठावन अध्याय श्लोक 53। श्रुते तद्गुरो रुरुधुर्भूपा श्रुते तद्रुरुधुर्भूपा नयन्तं पतिकन्यकाम् नयन्तं पतिकन्यकाम् भग्नवीर्या सुधुर्मवर्षा भग्नवीर्या सुधुर्मवर्षा यदुभिर्गोवृषैपुरा श्रुते तद्गुरुरुधुर्भूपा नयन्तं पतिकन्यकाम् भग्नवीर्या सुधुर्मवर्षा यदुभिर्गोवृषैपुरा श्रुते तद्गुरुरुधुर्भूपा नयन्तं पतिकन्यकाम् भग्नवीर्या सुधुर्मवर्षा यदुभिर्गोवृषैपुरा श्रुते तद्गुरुरुधुर्भूपा नयन्तं पतिकन्यकाम् भग्नवीर्या सुधुर्मवर्षा यदुभिर्गोवृषैपुरा अनुवाद। जेतेबेले स्वयं बरकु आसीथिबा असहिष्णु प्रतिद्वंदी राजा माने समस्त घटना सम्बन्धरे शुणिले, जेतेबेले सेमाने कृष्ण को निज पत्नी को घर को नेउथिबा समय रे प्रथम अध्याय अटकाइबा को चेष्टा कले, किंतु ठीक जेपरी पूर्वर वृष माने राजा मानक बल को भांगी देथिले सेहीपरी जदु योद्धागण सेमानक बल को भांगी देले। हरे कृष्ण अवस्थ भक्त सदन बंद मातृवृंद, ଆପଣ ମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ତେଣୁ ଆମେ ବର୍ତ୍ତମାନ ଭଗବାନଙ୍କର ଏଇ ଷଷ୍ଠ ଯେଉଁ ବିବାହ କରୁଛନ୍ତି, ଯେଉଁ ବିବାହ କଲେ ହେଉଛନ୍ତି ସତ୍ୟାଙ୍କୁ ବା ନାଗନଜିତଙ୍କର ବିବାହ ବିଷୟରେ ଆମେ ଏଇ ବିଷୟରେ କଥା ଶୁଣୁଛେ। ତେଣୁ ଇଏ ବର୍ତ୍ତମାନ ଭଗବାନଙ୍କର ଷଷ୍ଠ ବିବାହ ସମ୍ପନ୍ନ ହୋଇଯାଇଛି, ତେଣୁ ତାପରେ ଭଗବାନ ଫେରୁଛନ୍ତି ଅଯୋଧ୍ୟାରୁ ଦ୍ୱାରକା। ଆମେ ଗତକାଲି ଏଇଠି କଥା ବିଶ୍ରାମ ଦେଇଥିଲେ, ଯେତେବେଳେ ଫେରୁଛନ୍ତି ସେହି ସମୟର କଥା। ଏ କଥାକୁ ଶୁଣିଲେ ଅନ୍ୟମାନେ ଶ୍ରୁତେ ଏତତ୍ ରୁରୁଧୁର୍ ଭୂପା, ଭୂପା ଭୂର ପାଳକ, ଭୂ କହିଲେ ଭୂମି, ଭୂମିର ପାଳକ ଯେଉଁମାନେ ରାଜା, ରାଜା ଯିଏ ହେବେ ସେ ହେଉଛନ୍ତି ଭଗବାନଙ୍କ ପ୍ରତିନିଧି। ରାଜା ହେଉଛନ୍ତି, ଭଗବତ ଗୀତାରେ ଭଗବାନ କହିଲେ ରାଜା ହେଉଛନ୍ତି ନରାଣାଂଚ ନରାଧିପମ୍, ମନୁଷ୍ୟମାନଙ୍କ ଭିତରେ ରାଜା ଆମର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଇନ୍ଦ୍ର ତାଙ୍କ ନାମ ହେଉଛି ସେଇଟା। ତେଣୁ ଇଏ ରାଜା ଯିଏ ହେବେ, କଳିକାଳର ଅବସ୍ଥା ଅଲଗା, କିନ୍ତୁ ସାଧାରଣତଃ କଳିକାଳରେ ଧର୍ମର ବିପନ୍ନ ହୋଇଯାଇଛି, ଧର୍ମ ଗ୍ଲାନି ହୋଇଯାଇଛି। ତେଣୁ ରାଜା ଯିଏ ହେବେ ସିଏ ହେବେ କିଏ ନା ଭଗବାନଙ୍କ ପ୍ରତିନିଧି, ନରାଣାଂଚ ନରାଧିପ, ମନୁଷ୍ୟମାନଙ୍କ ଭିତରେ ନରା ଶ୍ରେଷ୍ଠ ନର ଯିଏ ନରାଧିପ ସିଏ ହେଉଛନ୍ତି ଭୂପ ବୋଲି କୁହାଯାଉଛି। ଏଠି ଭୂପା ଭୂମିକୁ ପାଳନ କରୁଛନ୍ତି, ସିଏ ଭୂମିରେ ଯେତେ ଜୀବ ଅଛନ୍ତି ସମସ୍ତେ ପ୍ରଜା। ପ୍ରଜା କହିଲେ କେବଳ ମନୁଷ୍ୟମାନେ ଯେ ପ୍ରଜା ତା ନୁହଁ, ଯିଏ ପଶୁପକ୍ଷୀ କୀଟ ପତଙ୍ଗ ସମସ୍ତେ ପ୍ରଜା। ଏ ପ୍ରଜା ଶବ୍ଦର ଅର୍ଥରେ ବ୍ୟବହାର କରାଯାଇଛି। ଏମାନଙ୍କୁ ଯେଉଁମାନେ ପାଳନ କରନ୍ତି ସେ ହେଉଛନ୍ତି ଭୂପା। ରାଜାଙ୍କର କର୍ତ୍ତବ୍ୟ ହେଉଛି ସେ ପାଳନ କରିବେ। ଏ ଭୌତିକ ଜଗତରେ ତିନୋଟି କାର୍ଯ୍ୟ ଚାଲିଛି, ଗୋଟେ ହେଉଛି ସୃଷ୍ଟି, ଗୋଟେ ହେଉଛି ପାଳନ, ଗୋଟେ ହେଉଛି ଧ୍ୱଂସ। ସୃଷ୍ଟି ସ୍ଥିତି ପ୍ରଳୟ ପ୍ରଳୟ ସାଧନ ଶକ୍ତିରେ ଏକା। ଏ ଭୌତିକ ଜଗତ ଏଇଭଳି ଭାବରେ ସୃଷ୍ଟି ହେବ, କିଛି କାଳ ରହିବ, ତାପରେ ଧ୍ୱଂସ ହେବ। ଏ ଯେଉଁ ପିରିୟଡ଼ଟା ରହିବ ସେଟାକୁ ପାଳନ ସମୟ କୁହାଯାଏ। ସେ ପାଳନ କିଏ କରିବେ ନା ବିଷ୍ଣୁ କରିବେ। ବ୍ରହ୍ମା ବିଷ୍ଣୁ ଏବଂ ଶିବ ଏ ତିନି ଜଣ ହେଉଛନ୍ତି ମୁଖ୍ୟ ଦେବତାମାନଙ୍କ ଭିତରେ, ତିନି ଜଣ ହେଉଛନ୍ତି ମୁଖ୍ୟ। ବ୍ରହ୍ମା ସୃଷ୍ଟି କାର୍ଯ୍ୟରେ ନିଯୁକ୍ତ ଅଛନ୍ତି, ସେ ହେଉଛନ୍ତି ରଜଗୁଣରେ ଆସୁଛନ୍ତି। ବିଷ୍ଣୁ ସତ୍ୱଗୁଣରେ ଆସୁଛନ୍ତି, ସେ ପାଳନ କରୁଛନ୍ତି। ଏବଂ ଶିବଜୀ ତମ ଗୁଣରେ ଆସୁଛନ୍ତି, ସେ ଧ୍ୱଂସ କରୁଛନ୍ତି ବା ସଂହାର କରୁଛନ୍ତି ବା ପ୍ରଳୟ କରୁଛନ୍ତି। ତେଣୁ ପାଳନ ଯେହେତୁ ରାଜା ପାଳନ କରୁଛନ୍ତି, ତେଣୁ ସିଏ ହେଉଛନ୍ତି ବିଷ୍ଣୁଙ୍କର ପ୍ରତିନିଧି, ବିଷ୍ଣୁଙ୍କର ପ୍ରତିନିଧି ହେଉଛନ୍ତି ରାଜା। ତେଣୁ ରାଜା ଯିଏ ହେବେ ସେ କ'ଣ ଧର୍ମନୀତି ଅନୁସାରେ ଶାସନ କରିବେ, ଧର୍ମନୀତି ଅନୁସାରେ ଶାସନ କରିବେ। କିନ୍ତୁ ଭଗବାନ ଯେତେବେଳେ ଆସିଥିଲେ ଏମାନେ ସବୁ ଅଧିକାଂଶ ହେଉଛନ୍ତି କ'ଣ, ଏମାନେ ଖାଲି କ'ଣ ଦୃପ ନୃପ ଭୂମି ଦୃପ୍ତ ନୃପ ବ୍ୟାଜ ବ୍ୟାଜ ମାନେ ଖାଲି ନାମକୁ ରାଜା ନୃପ ରାଜା ନୃପ ବା ଭୂପ ଏମାନେ ନାମକୁ ରାଜା, କିନ୍ତୁ ପ୍ରକୃତରେ ଏମାନେ ସବୁ ପ୍ରକାର ଭୂମି ଉପରେ ବାହାର ହୋଇଯାଇଥିଲେ। ଆ ପୂର୍ବରୁ ବର୍ଣ୍ଣନା କରାଯାଏ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ, ଭଗବାନ ସେଇଥିପାଇଁ ଆସିଛନ୍ତି। ଭଗବାନ ଯେଉଁ ଆସିଛନ୍ତି ଭାଗବତ ଦଶମ ସ୍କନ୍ଧ ବର୍ଣ୍ଣନା କରାଯାଇଛି, ପରୀକ୍ଷିତ ମହାରାଜ ଭଗବାନଙ୍କ ଲୀଳାକୁ ବିସ୍ତାର ଭାବରେ ଶୁଣିବା ପାଇଁ ଚାହୁଁଛନ୍ତି। ଏବଂ ସୁଖଦେବ ଗୋସ୍ୱାମୀ ଦୁଇ ଚାରୋଟି ଶ୍ଳୋକରେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରିଦେଲେ। ତେଣୁ ପରୀକ୍ଷିତ ମହାରାଜ ପ୍ରାର୍ଥନା କଲେ ଏଇ ଭଗବାନଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ତେଣୁ ଏଇଠୁ ଆରମ୍ଭ ହେଉଛି ଭଗବାନ ଲୀଳା ଆରମ୍ଭ ହେଉଛି ଏଇଠୁ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ। ଭୂମି ଦୃପ୍ତ ନୃପ ବ୍ୟାଜ ଦୈତାନିକ ଶତାୟୁତ ଆକ୍ରାନ୍ତା ଭୂରି ଭାରେଣ ବ୍ରହ୍ମାଣଙ୍କ ଶରଣ ଯଯୌ। ଭୂମିଦେବୀ ସିଏ ଏଇମାନଙ୍କର ଯେଉଁ ରୂପମାନେ ରହିଛନ୍ତି ବା ଭୂପମାନେ ଯେଉଁ ସବୁ ରହିଛନ୍ତି ରାଜାମାନେ ରହିଛନ୍ତି, ଏମାନେ ପ୍ରକୃତରେ ରାଜା ନୁହନ୍ତି, ଏମାନେ ଖାଲି ନାମକୁ ରାଜା। ଏମାନେ ପ୍ରକୃତରେ ସବୁ ପ୍ରକାର ବିଧର୍ମ ସବୁ ପ୍ରକାର ଧର୍ମ ବିରୋଧ କାର୍ଯ୍ୟ କରୁଥିଲେ, ରାଜାଙ୍କର ଯେଉଁ ଧର୍ମ ରହିଛି ସେ କରୁନଥିଲେ। ତେଣୁ ଭୂମି ଉପରେ ବାହାର ହୋଇଯାଇଥିଲା, ଭୂମି ଉପରେ ବାହାର ହୋଇଯାଇଥିଲା। ତେଣୁ ଭୂମିଦେବୀ ଆଉ ସହିପାରିଲେ ନାହିଁ, ଭୂମି ଉପରେ ପାହାଡ଼ ପର୍ବତ ସମୁଦ୍ର ନଦୀ ଇତ୍ୟାଦି କେତେ କ'ଣ ରହିଛି। ଆମେ ଦଶ ଗୋଟେ ଜଣେ ରାଜା ଥିଲେ, ଗୋଟେ କଥା ପଡ଼ୁଛି କଥା, ଗୋଟେ ଜଣେ ରାଜା ଥିଲେ, ସେ ଜଣେ ନାସ୍ତିକ ରାଜା, ନାସ୍ତିକ କିନ୍ତୁ ନାମ ହେଉଛି ରାମଚନ୍ଦ୍ର, ରାମଚନ୍ଦ୍ର ରାଜା। ଭଗବାନଙ୍କୁ ସେ ବିଶ୍ୱାସ କରୁନଥିଲେ, ବ୍ରାହ୍ମଣମାନଙ୍କ ବିରୁଦ୍ଧରେ ସବୁବେଳେ ତାଙ୍କର ଦ୍ୱେଷ ଥିଲା। କିନ୍ତୁ ଗୋଟେ ଥର କ'ଣ କଲେ ନା, ଗୋଟେ ଫିଷ୍ଟ ଦେଲେ, ଗୋଟେ ବଡ଼ ଭୋଜି ଦେଲେ, ବ୍ରାହ୍ମଣମାନଙ୍କୁ ସବୁ ଡାକିଲେ। ବ୍ରାହ୍ମଣ ଡାକି ବ୍ରାହ୍ମଣ ଯେତେବେଳେ ଖାଇବା ପାଇଁ ଆରମ୍ଭ କରୁଛନ୍ତି, ସେତେବେଳେ ସେ କହିଲେ ଦେଖନ୍ତୁ ବ୍ରାହ୍ମଣମାନେ, ଆପଣମାନେ ଖାଇବା ପୂର୍ବରୁ ଏ ଗୋଟେ ସମସ୍ୟାର ସମାଧାନ କରନ୍ତୁ। କ'ଣ ନା, ମୁଁ ଶୁଣିଛି ଆଗକାଳେ ବହୁତ ବଡ଼ ବଡ଼ ବ୍ରାହ୍ମଣ ଥିଲେ, ଯିଏକି ସମୁଦ୍ରକୁ ଶୁଖେଇ ଦେଉଥିଲେ ପିଇ ଦେଇକିରି। ଅଗସ୍ତ ଋଷିଙ୍କ କଥା କହୁଛନ୍ତି, ଅଗସ୍ତ ଋଷି ସାତ ସମୁଦ୍ରକୁ ଚଳୁ କରିଦେଇଥିଲେ। ଆପଣମାନେ ବ୍ରାହ୍ମଣ ଅଛନ୍ତି ଆଉ ଇଏ ଗୋଟେ ପାଣି ଟାଙ୍କି ଗୋଟେ ରଖିଛନ୍ତି, 50 ଲିଟର ବା 100 ଲିଟରର ଗୋଟେ ପାଣି ରଖାହେଇଛି କୁଣ୍ଡ, ତା ଦେହରେ ଗୋଟେ ଶାଳଗ୍ରାମଠୁ ନେଇକି ସେ କହୁଛନ୍ତି ଏଇ କୁଣ୍ଡଟା ରହିଛି, ଏ କୁଣ୍ଡର ପାଣିଟାକୁ ଆପଣ ପିଇ ଦିଅନ୍ତୁ। ଆପଣ ଭିତରେ କିଏ ବ୍ରାହ୍ମଣ ପ୍ରକୃତ ବ୍ରାହ୍ମଣ ମୁଁ ଜାଣିବି, ସିଏ ହେଉଛି ବ୍ରାହ୍ମଣ, ସେ ସାତ ସମୁଦ୍ରକୁ ବାହାର କରିଦେଇଥିଲେ ଆଉ ଇଏ ଏତିକି ଲିଟର ଜଳ ରହିଛି, ଜଣେ ପିଇଦେବ, ତୁମେ ବ୍ରାହ୍ମଣ ଜଣେ ପିଇଦେବ ଏଇଭଳି ଭାବରେ, ତାପରେ ଯାଇକି ଖାଦ୍ୟ ଗ୍ରହଣ କରିବେ ଏଇଭଳି ଭାବରେ ଯେତେବେଳେ କହିଲେ, କିଏ ବ୍ରାହ୍ମଣ ପିଇବ ଏଠି। ତେଣୁ ସମସ୍ତଙ୍କର ଭାଳେଣୀ ପଡ଼ିଗଲା, ଖାଇବା ପାଇଁ ଦେବା ପାଇଁ ଡାକିକିରି ଏଭଳି ଭାବରେ କଣ୍ଡିସନ କରୁଛନ୍ତି। ତେଣୁ ଜଣେ ବ୍ରାହ୍ମଣ ଥିଲେ, ବହୁତ ବିଦ୍ୱାନ ବ୍ରାହ୍ମଣ ଜଣେ ଥିଲେ, ତେଣୁ ସେ କହିଲେ ମହାରାଜ ଆପଣଙ୍କର କଥା ମୁଁ ରଖି, ମୋର ଗୋଟେ କଣ୍ଡିସନ ଅଛି। ନା କ'ଣ କଣ୍ଡିସନ? ନା ମୁଁ ପିଇଦେବି। ହଁ ପିଇଦେଉନ, ପିଇଦେବି ଯେ ଗୋଟେ କଣ୍ଡିସନ ରହିଛି। କ'ଣ କଣ୍ଡିସନ? ନା ଆପଣ ଶୁଣିଥିବେ ବହୁତ ରାଜା ଥିଲେ ଅତୀତରେ, ବହୁତ ରାଜା ଥିଲେ, ତାଙ୍କ ଭିତରେ ଜଣେ ରାଜା ଥିଲେ, ରାଜା ରାମଚନ୍ଦ୍ର ଭଗବାନ, ସେ ରାମଚନ୍ଦ୍ର ଭଗବାନ ସିଏ, ନା ହଁ ମୁଁ ଶୁଣିଛି, ନା ସିଏ ପଥର ଭସେଇ ଦେଉଥିଲେ ସମୁଦ୍ରରେ, ପଥର ଭସେଇକିରି ଗୋଟେ ସେତୁବନ୍ଧ ନିର୍ମାଣ କରିଦେଇଥିଲେ, 100 ଯୋଜନର ସେତୁବନ୍ଧ ନିର୍ମାଣ କରିଥିଲେ, ପଥରମାନଙ୍କୁ ସବୁ ଭସେଇ ଦେଉଥିଲେ। ତେଣୁ ମୋ ପାଖରେ ଗୋଟେ ଅଛି ଛୋଟିଆ କ'ଣ ଶାଳଗ୍ରାମ, ଆଉ ଆପଣ ସେ ଯେଉଁ ଜଳ ରଖିଛନ୍ତି ସେ ଜଳରେ ଭସେଇ ଦିଅନ୍ତୁ। ସେ ରାଜା ଜଣେ ବସେଇଥିଲେ, ଆପଣ ମଧ୍ୟ କ୍ଷତ୍ରିୟ, ଆପଣ ସେ ବସାନ୍ତୁ। ଏଇ ପ୍ରଶ୍ନଟି ଯେତେବେଳେ କରିଦେଲେ, ଯେତେବେଳେ ଯାଇ ତାଙ୍କର ବୁଦ୍ଧି ଆସିଲା, ଠିକ୍ ଆସିଲା, ବୁଦ୍ଧି ଠିକ୍ ହେଲା, ତେଣୁ ସେ କ୍ଷମା ପ୍ରାର୍ଥନା କଲେ। ତେଣୁ ଏଇଭଳି ଭାବରେ ରାଜା ଯେଉଁ ରହିଛନ୍ତି, ରାଜା ଯିଏ ଏଇଭଳି ଭାବରେ ଧର୍ମନୀତି ଅନୁସାରେ ଶାସନ କରିବେ, ପ୍ରଜା ପାଳନ କରିବେ ସେମାନେ, ତେଣୁ ରାଜାମାନଙ୍କୁ ଋଷି ବୋଲି କୁହାଯାଏ। ଭଗବତ ଗୀତାରେ ଆମେ ଶୁଣୁଛେ ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି, ଏମଂ ରାଜସ ଏମଂ ବିବସତ ଯୋଗଂ ରକ୍ତବାନ ଅହମ ଅଭ୍ୟମ ବିବସ୍ୱାନ ମନବେ ପ୍ରାହ ମନୋରିଖ୍ୱାକ ଏବଂ ରାଜସ ବିଧୁ। ରାଜାମାନେ ଋଷି ଭଳି ଜୀବନଯାପନ କରୁଥିଲେ ରାଜାମାନେ। ତେଣୁ ଏ ଯେଉଁ ରାଜା ଏ ପ୍ରକୃତରେ ନୃପ ବ୍ୟାଜ ବ୍ୟାଜ କହିଲେ ପ୍ରକୃତରେ ଧର୍ମନୀତି ଅନୁସାରେ ଶାସନ କରୁନଥିଲେ, ସବୁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ଥିଲେ, ଯେଉଁଥିପାଇଁ କି ଭୂମିଦେବୀ ତାଙ୍କର ଭାର ସହିପାରିନଥିଲେ। ତେଣୁ ସେ ଯାଇଥିଲେ ବ୍ରହ୍ମାଙ୍କ ପାଖକୁ ଯାଇଥିଲେ, ବ୍ରହ୍ମା ସବୁ ଦେବତାମାନଙ୍କୁ ନେଇକରି କ୍ଷୀରସାଗର ନିକଟକୁ ଗଲେ, ସେଠି ସବୁ ପ୍ରାର୍ଥନା କଲେ, ଭଗବାନ ଆସିଲେ। ଏ ଲୀଳାଟି ଆମେ ପ୍ରଥମେ ଶୁଣିଛେ, ଭଗବାନ ଲୀଳା ଏହିଭଳି ଭାବରେ ଆରମ୍ଭ ହେଇଛି। ତେଣୁ ସେହି ରାଜାମାନେ ସବୁ ରହିଛନ୍ତି, ସେହି ରାଜାମାନେ ରହିଛନ୍ତି ସେହି ଏଠି କୁହାଯାଏ ଭୂପା ରୁରୁଧୁ। ଭୂପା ରାଜା ସିଏ ସେମାନେ ରୁରୁଧୁ କହିଲେ ବାଧା ଦେଉଛନ୍ତି, ଜଣେ ରାଜା ଆଉ ଜଣେ ରାଜା ସିଏ ସେ ଯଦି ରାଜା ନୁହନ୍ତି, ଭଗବାନ କୃଷ୍ଣ ରାଜା ନୁହନ୍ତି, ରାଜା ହେଇଛନ୍ତି ଉଗ୍ରସେନ। ଦ୍ୱାରକାରେ ଭଗବାନ ଯେତେବେଳେ କଂସକୁ ହତ୍ୟା କଲେ, ମଥୁରାରେ କଂସକୁ ହତ୍ୟା କରିଥିଲେ, ହତ୍ୟା କଲା ପରେ ଭଗବାନ ଚାହିଁଲେ ନିଜେ ରାଜା ହୋଇପାରିଥାନ୍ତେ, କିନ୍ତୁ ନିଜେ ରାଜା ନ ହୋଇକରି କଂସଙ୍କର ପିତା ଯେ ଉଗ୍ରସେନ ତାଙ୍କୁ ରାଜା କରେଇଲେ। ଏ ବହୁତ ଘଟଣା ରହିଛି। ତେଣୁ ଯାହା ବି ହଉ, ଏ ଜଣଙ୍କର ବିବାହ ହେଉଛି, ତେଣୁ ରାଜା ସିଏ ତୁମେ କାହିଁକି ବାଧା ଦେବ, କାହିଁକି ବାଧା ଦେବ, କ'ଣ କାରଣ ଅଛି, କାହିଁକି ବାଧା ଦେଲେ ନା କାହିଁକି ନା ଭଗ୍ନ ବିର୍ଜିଆ ସୁଦୂର ମର୍ଷା, ତା ପୂର୍ବରୁ ସେମାନେ ଯାଇଥିଲେ ବିବାହ କରିବା ପାଇଁ, ସେଇ କନ୍ୟାଙ୍କୁ ବିବାହ କରିବା ପାଇଁ ଯାଇଥିଲେ, ଏମାନେ ସବୁ ଅଧିକାଂଶ ଯାଇଥିଲେ ବିବାହ କରିବା ପାଇଁ, କିନ୍ତୁ ସେ ଯେଉଁ ବୃଷଭ ସବୁ ରହିଛି, ସାତଟି ବୃଷଭ ରହିଛି, ତାଙ୍କର ଦ୍ୱାରା ସେମାନେ ଆହତ ହେଇଯାଇ ଭଗ୍ନ ବିର୍ଜିଆ। ତାଙ୍କର ଯେତେ ଶକ୍ତି ଥିଲା, କ୍ଷତ୍ରିୟମାନଙ୍କର ଶକ୍ତି ରହିଛି, ତେଣୁ ସେ ରାଜା ହେବେ, କ୍ଷତ୍ରିୟମାନଙ୍କର ତେଜ ରହିଛି, କ୍ଷତ୍ରିୟ ତେଜ ଭଗବତ ଗୀତାରେ ଏବଂ ଅନ୍ୟ ଶାସ୍ତ୍ରମାନେ ବର୍ଣ୍ଣନା କରାଯାଇଛି କ୍ଷତ୍ରିୟର ଗୁଣ କ'ଣ। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି ଭଗବାନ, କ'ଣ ନା ତାଙ୍କର କ୍ଷତ୍ରିୟର ଗୁଣ ହେଉଛି ବା କ୍ଷତ୍ରିୟର ଧର୍ମ ବା କ୍ଷତ୍ରିୟର ଲକ୍ଷଣ ହେଉଛି କ'ଣ ନା ତେଜ ଧୃତି ଦାକ୍ଷ ଯୁଦ୍ଧେ ଚା କ'ଣ ପ୍ରଥମେ ହେଉଛି ତାଙ୍କର କ'ଣ ନା ତାଙ୍କର ରହିଛି ଶକ୍ତି ରହିଛି, ଶକ୍ତି ରହିଛି, ସେ ହେଉଛି କ'ଣ ନା ଶୌର୍ଯ୍ୟ ସୁରତା ବୀରତା ତାଙ୍କର ରହିଛି, ସୂର୍ଯ୍ୟ ଶୌର୍ଯ୍ୟ କହିଲେ ବୀର ବୀର ଶକ୍ତି ରହିଛି ତାଙ୍କର ଶୌର୍ଯ୍ୟ, ଏବଂ ତେଜ ମଧ୍ୟ ସେହିଭଳି ଭାବରେ ରହିଛି, ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଧୃତି ସହିବେ ବା ଧୈର୍ଯ୍ୟ ତାଙ୍କର ରହିଛି, ଏବଂ ବହୁତ ଏକ୍ସପର୍ଟ ସେମାନେ ଦାକ୍ଷ ଧୃତି ଦାକ୍ଷ, ଏବଂ ତାଙ୍କର ହେଉଛି ଯୁଦ୍ଧ ଚାପି ପଳାୟନମ, ସେମାନେ ଯୁଦ୍ଧରେ ପଳାୟନ କରିବେ ନାହିଁ, ଇଏ କ୍ଷତ୍ରିୟର ଧର୍ମ, ଯୁଦ୍ଧରେ ବରଂ ସେମାନେ ମୃତ୍ୟୁକୁ ଶ୍ରେୟସ୍କର ମନେ କରିବେ କିନ୍ତୁ ଯୁଦ୍ଧରୁ ସେମାନେ ପଳାୟନ କରିବେ ନାହିଁ, ଇଏ ହେଉଛି କ୍ଷତ୍ରିୟର ଧର୍ମ। ଶୌର୍ଯ୍ୟ ତେଜ ଧୃତି ଦାକ୍ଷ ଯୁଦ୍ଧ ଚାପି ପଳାୟନମ ଦାନଂ ଈଶ୍ୱର ଭାବଶ୍ୟ, ଦାନ ସେମାନେ ଦାନ କରିବେ ଏବଂ ଈଶ୍ୱର ଭାବ ରହିଛି, ନିୟନ୍ତ୍ରଣ କରିବେ, ସିଏ ରାଜା ଯେ ସେ ନିୟନ୍ତ୍ରଣ କରିବ, ଇଏ ହେଉଛି କ୍ଷତ୍ର କର୍ମ ସ୍ୱଭାବଜମ, କ୍ଷତ୍ରିୟର କର୍ମ ତାଙ୍କ ସ୍ୱଭାବ, ତାଙ୍କର ସ୍ୱଭାବ ହେଉଛି ସେଇଟା, କ୍ଷତ୍ରିୟର ସ୍ୱଭାବ ହେଉଛି ସେଇଟା। ତେଣୁ ଏମାନେ ଯେଉଁ ରହିଛନ୍ତି, ଯେଉଁ ବୀର୍ଯ୍ୟ ଥିଲା ତାଙ୍କର ଶକ୍ତି ଥିଲା, ତେଣୁ ସେମାନେ ଚାହୁଁଥିଲେ ବିବାହ କରିବା ପାଇଁ, ବିବାହ କରିବା ପାଇଁ ଯାଇକି ଯେ ଯାଇଥିଲେ ସେ ଯେଉଁ ବୃଷଭମାନଙ୍କୁ ଯେତେବେଳେ ନିଜର ଅକ୍ତିଆରରୁ ଆଣିବା ପାଇଁ ଚେଷ୍ଟା କରୁଥିଲେ, ସେମାନେ ତାଙ୍କର ଦ୍ୱାରା ସେ ବୃଷଭମାନଙ୍କ ଦ୍ୱାରା ଆହତ ହୋଇକି ରହିଥିଲେ, ତାଙ୍କର ସବୁ ହାତ ପାଦ ସବୁ ଭାଙ୍ଗି ଯାଇଥିଲା, ଭଗ୍ନ ବୀର୍ଯ୍ୟ ବୋଲି କୁହାଯାଉଛି, ଭଗ୍ନ ହୋଇଯାଇଥିଲା ସବୁ, ଯାଇକି ପୁଣି ଫ୍ରାକ୍ଚର ଫ୍ରାକ୍ଚର ହୋଇଥିଲା ସବୁ। ସେଇ ଅବସ୍ଥାରେ ସେଇମାନେ ସେଇ ରାଜାମାନେ ଏ କଥା ଶୁଣିଲେ କୃଷ୍ଣ, ବର୍ତ୍ତମାନ ଏହା ଭିତରେ ଭଗବାନଙ୍କର ଅନେକ ଲୀଳା ହୋଇଗଲାଣି, ଭଗବାନ କୃଷ୍ଣଙ୍କର ବୃନ୍ଦାବନ ଠାରୁ ଆରମ୍ଭ କରି ବୃନ୍ଦାବନ ଲୀଳା ମଥୁରା ଲୀଳା ଏବଂ ଦ୍ୱାରକା ଲୀଳା ବର୍ତ୍ତମାନ ଚାଲିଛି, ଏହା ଭିତରେ ଅନେକ ଲୀଳା ଭଗବାନ କରିସାରିଲେଣି, ଅନେକ ଲୀଳା କରିସାରିଲେଣି। ବୃନ୍ଦାବନରେ ଯେତେବେଳେ ସେତେବେଳେ ଛୋଟ ପିଲା ଥିଲେ, ଛଅ ଦିନରେ ଥିଲେ ଭଗବାନ, ଛଅ ଦିନରେ ଯେତେବେଳେ ଥିଲେ ପୁତନା ଗୋଟେ ରାକ୍ଷସ ଆସିଥିଲା 6 ମାଇଲ ବା କିଏ କହନ୍ତି 6 ଯୋଜନ, ଏତିକି ଯୋଜନର ରାକ୍ଷସୀ ଜଣେ ଥିଲା, ତାକୁ କେବଳ ସ୍ତନ୍ୟପାନ କରି ତାକୁ ତାର ପ୍ରାଣ ନେଇଗଲେ ଭଗବାନ ଏଇଭଳି ଭାବରେ ଏଇଭଳିଆ ଗୋଟେ ରହିଛି। ବହୁତ ସୁନ୍ଦର ସୁନ୍ଦର ଗୀତ ସବୁ ରହିଛି। କୁହାଯାଇଛି ଗୋଟେ ସୁନ୍ଦର ଆମର ଓଡ଼ିଆ କବି ଜଣେ ରଚନା କରିଛନ୍ତି, କେଡ଼େ ଛନ୍ଦ ଜାଣିଲୋ ସହି ନନ୍ଦ ରାଜାର ଟିକି ପିଲାଟି, କେଡ଼େ ଛନ୍ଦ ଜାଣିଲୋ ସହି ଟିକି ପିଲା ବୋଲି ଯାହାକୁ କହୁ, ଟିକି ପିଲା ବୋଲି ଯାହାକୁ କହୁ ଚିରି ପକାଇଲା ବକାର ପାଟି, କେଡ଼େ ଛନ୍ଦ ଜାଣିଲୋ ସହି ନନ୍ଦ ରାଜାର ଟିକି ପିଲାଟି, କେଡ଼େ ଛନ୍ଦ ଜାଣିଲୋ ସହି ଭଗବାନ। ଯେତେବେଳେ ଛୋଟ ପିଲା ଥିଲେ, 6 ଦିନର ଥିଲେ, ପୁତନାର ପ୍ରାଣନାଶ କଲେ, ପୁତନାକୁ ପ୍ରକୃତରେ ତାଙ୍କର ମାଆଙ୍କର ଗତି ପ୍ରଦାନ କରିଥିଲେ। ଉଦ୍ଧବ ସେକଥା କହୁଛନ୍ତି, କ'ଣ ବା ଦୟାଳୁ ଶରଣଂ ବ୍ରଜେମ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା। ଏ 6 ଦିନର ଯେତେବେଳେ ହେଇଥିଲେ, ଯେତେବେଳେ ଭଗବାନ ମାତୃ ଗର୍ଭରେ ଥିଲେ, ସେତେବେଳେ ଦେବତାମାନେ ଜାଣନ୍ତି ହେଉଛନ୍ତି ଭଗବାନ ବୋଲି, ତେଣୁ ସ୍ତୁତି କରିଥିଲେ। 10ମ ସ୍କନ୍ଧ 2ୟ ଅଧ୍ୟାୟରେ ସେସବୁ ଗର୍ଭସ୍ତୁତି ରହିଛି। ଏଇଟାକୁ ସାଧାରଣ ଲୋକମାନେ ବୁଝିପାରିବେ ନାହିଁ, କିନ୍ତୁ ସାଧାରଣ ଲୋକମାନେ ବୁଝିପାରିବା ପରି ଭଗବାନ ଯେଉଁ ଲୀଳା କଲେ, 6 ଦିନର ହେଇଥିଲେ, ସେଇ ପୁତନାକୁ ଉଦ୍ଧାର କରିଥିଲେ। ତେଣୁ 6 ଦିନରୁ ଆରମ୍ଭ କରି ଆଜି ପାଖାପାଖି ଭଗବାନଙ୍କୁ 30 ବର୍ଷ ପାଖାପାଖି ହେଇଗଲାଣି, 24-25 ବର୍ଷ ଭଗବାନ, ଏ 30 ବର୍ଷ କାଳ ଭଗବାନ ଅନେକ ଅସୁରମାନଙ୍କୁ ହତ୍ୟା କରିଛନ୍ତି, ଅନେକ ଅସୁରମାନଙ୍କୁ ହତ୍ୟା କରିଛନ୍ତି। ତେଣୁ ବିଶେଷ ଭାବରେ ମଥୁରାକୁ ଯେତେବେଳେ ଭଗବାନ ଆସିଲେ 11 ବର୍ଷରେ, ସେତେବେଳେ 18 ବର୍ଷ ଧରିକିରି ପ୍ରତିବର୍ଷ ଜରାସନ୍ଧ 23 ଅକ୍ଷୁଣୀ ସୈନ୍ୟ ଆଣିକି ଆସୁଥିଲା। 23 ଅକ୍ଷୁଣୀ ସୈନ୍ୟ, ଗୋଟିଏ ଅକ୍ଷୁଣୀ ସୈନ୍ୟ ହେଉଛି 218,700 ସୈନ୍ୟ। ଏତିକି ସୈନ୍ୟ ପାଖାପାଖି 50,30,000 ସୈନ୍ୟଙ୍କୁ ଭଗବାନ କୃଷ୍ଣ ଏବଂ ବଳରାମ ଆଉ ଅଳ୍ପ କେତେ ଦାଦବ ସୈନ୍ୟ ତାଙ୍କୁ ସବୁ ହତ୍ୟା କରୁଥିଲେ। ତେଣୁ ଏ ଘଟଣା ସମଗ୍ର ପୃଥିବୀବାସୀ ସବୁ ଜାଣନ୍ତି, ପୃଥିବୀର ବିଶେଷ ଭାବେ ରାଜାମାନଙ୍କ କଥା କୁହାଯାଉଛି, ସବୁ ଜାଣନ୍ତି ସେମାନେ ଭଗବାନଙ୍କର ଶକ୍ତି ରହିଛି, ବୀର୍ଯ୍ୟ ରହିଛି, ସବୁ ଜାଣନ୍ତି। କିନ୍ତୁ ତଥାପି ଏ ସେମାନେ ତାଙ୍କର ବୁଦ୍ଧି କାମ କରୁନଥିଲା। ତେଣୁ ଏଇଠି ସେଠି କୁହାଯାଉଛି ଶ୍ରୁତି ଏଇତତ୍ ଭଗ୍ନ ରୁରୁଧୁ ଭୂପା, ଏ ଯେତେବେଳେ ଖବର ପାଇଗଲେ ତାଙ୍କର ସବୁ ରହିଛନ୍ତି ଗୋଇନ୍ଦା ବିଭାଗ ସବୁ ରହିଛନ୍ତି, ସବୁ ଆସି ଖବର ଦେଲେ, ମହାରାଜ ବର୍ତ୍ତମାନ କୃଷ୍ଣ ତାଙ୍କର ପତ୍ନୀ ସତ୍ୟାଙ୍କ ସହିତ ଫେରୁଛନ୍ତି, ରଥରେ ଫେରୁଛନ୍ତି, ଏତିକି ବିରାଟ ବଡ଼ ଯୌତୁକ ଆଣିଛନ୍ତି, ଏସବୁ ଆଣିକରି ସବୁ ଆସୁଛନ୍ତି। ଏସବୁ ଖବର ପାଇଲେ ସେ ରାଜାମାନେ, ସବୁ ରାଜାମାନେ ଯେତେବେଳେ ଖବର ପାଇଲେ ସାଙ୍ଗେ ସାଙ୍ଗେ ଆସିଗଲେ, ତାଙ୍କର ସୈନ୍ୟମାନଙ୍କ ସହିତ ଆସି ପହଞ୍ଚିଗଲେ। ଶ୍ରୁତେ ଏତତ୍ ରୁରୁଧୁ ଭୂପା, ଭୂପା ମାନେ ରାଜାମାନେ ଭୂମିର ପାଳନକର୍ତ୍ତା, ସେମାନେ ତାଙ୍କର କ'ଣ କର୍ତ୍ତବ୍ୟ ସେମାନେ ଜାଣିପାରୁନଥିଲେ। ସେ ଯଦି ଫେରୁଛନ୍ତି ତୁମର କ'ଣ ଅସୁବିଧା ଥିଲା, ସେ ତ ଆସିଥାନ୍ତେ, ତାଙ୍କୁ ଯାଇକରି ସ୍ୱାଗତ କରିବା କଥା, ଭଗବାନ ସିଏ, ଭଗବାନ ସିଏ ପ୍ରକୃତରେ ବୁଦ୍ଧିମାନ ଯଦି ସେମାନେ ରାଜା ହେଇଥାନ୍ତେ, ଯାଇକି ତାଙ୍କୁ ସ୍ୱାଗତ କରିଥାନ୍ତେ, ଯେ ଆମେ ପାରିଲୁ ନାହିଁ, ଆମର ବିଶ୍ୱମାନଙ୍କ ଦ୍ୱାରା ଆମେ ପରାହତ ହେଇଗଲୁ, ତୁମର ବହୁତ ଶକ୍ତି ରହିଛି, ତାଙ୍କୁ କ'ଣ ପ୍ରଶଂସା କରିଥାନ୍ତେ ଏବଂ ତାଙ୍କୁ ସ୍ୱାଗତ କରିଥାନ୍ତେ। ରାଜାଙ୍କର କର୍ତ୍ତବ୍ୟ ଥିଲା ସେମାନେ ତାକୁ ସ୍ୱାଗତ କରିଥାନ୍ତେ, କିନ୍ତୁ ବିପରୀତ କାର୍ଯ୍ୟ କଲେ, କାହିଁକି ନା କ୍ରୋଧ। ଏଠି କୁହାଯାଉଛି ନା ସୁଦୂର୍ମର୍ଷା, ଖାଲି ଦୁର୍ମର୍ଷା ନୁହଁ, ଦୁର୍ମର୍ଷା ନୁହଁ, ସୁଦୂର୍ମର୍ଷା, ଅସହିଷ୍ଣୁ ସହିପାରୁନଥିଲେ, ଅସହିଷ୍ଣୁ ସହିପାରୁନଥିଲେ, ଦୁର୍ମର୍ଷା ସୁଦୂର୍ମର୍ଷା। କିନ୍ତୁ ତାଙ୍କର କର୍ତ୍ତବ୍ୟ ଥିଲା ସେ ସମସ୍ତେ ଆସିକରି ତାଙ୍କର ରାଜ୍ୟ ସୀମା ଯେତେବେଳେ ଯାଉଛନ୍ତି, ଭଗବାନ ଯାଉଛନ୍ତି, ସେମାନେ ତାଙ୍କୁ ପାଛୋଟି ନେବା କଥା ବା ତାଙ୍କୁ ସମ୍ବୋଧନ କରିବା, କ'ଣ ପ୍ରଶଂସା କରିବା କଥା, ପୂଜା କରିବା କଥା। ଜଗନ୍ନାଥ ଷ୍ଟକରେ ବର୍ଣ୍ଣନା କରାଯାଇଛି, ରଥାରୂଢ଼ ଗାଛନ୍ ପାଥି ମିଳିତ ଭୂଦେବ ପଟଳେଇ ସ୍ତୁତିର ପ୍ରାଦୁର୍ଭାବଂ ପ୍ରତିପଦମୁପାକର୍ଣ୍ଣ ସଦୟୋ ଦୟା ସିନ୍ଧୁର୍ବନ୍ଧୁ ସକଳ ଜଗତାଂ ସିନ୍ଧୁ ସୁତୟୋ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ। ଭଗବାନ ଯେତେବେଳେ ରଥାରୂଢ଼ ହେଇକରି ଯାଉଛନ୍ତି, ରଥାରୂଢ଼ ଗଛନ୍ ପଥି ମିଳିଦେ ଭୂଦେବ ପଟ୍ଟାଳୀ, ଭୂଦେବ ରାଜାମାନେ ସବୁ ଭୂଦେବମାନେ ଆସିକରି ତାଙ୍କୁ ମିଳିତ ହେଇକରି ତାଙ୍କୁ ପୂଜା କରୁଥିଲେ, ମିଳିତ ଭୂଦେବ ପଟ୍ଟାଳୀ ସ୍ତୁତି କରୁଥିଲେ ଭଗବାନଙ୍କୁ। ଗୋବିନ୍ଦଂ ଆଦିପୁରୁଷଂ ତମଂ ଭଜାମି, ଗୋବିନ୍ଦଂ ଆଦିପୁରୁଷଂ ତମଂ ଭଜାମି। ଏଇଭଳି ଭାବରେ ଅନେକ ସ୍ତୁତି ବେଦରେ ଅନେକ ସ୍ତୁତି ସବୁ ରହିଛି, ସେମାନେ ସବୁ ସ୍ତୁତି କରୁଥିଲେ ଭୂଦେବ ପଟ୍ଟାଳୀ ସ୍ତୁତି ପ୍ରତିପଦ ଉପାକର୍ଣ୍ଣ ସଦେ ଭଗବାନ ଦୟା କରିକି ସବୁ ଶ୍ରବଣ କରୁଥିଲେ, ଏବଂ ଦୟା ସିନ୍ଧୁ ସେ ତାଙ୍କୁ କୃପା କରୁଥିଲେ, ସେଇ ଜଗନ୍ନାଥ ସ୍ୱାମୀ ଆମର ନୟନ ପଥଗାମୀ ହୁଅନ୍ତୁ। ଏଇଭଳି ଭାବରେ କ'ଣ ଶଙ୍କରାଚାର୍ଯ୍ୟ ଏଇ ଗାନ ଜଗନ୍ନାଥଙ୍କ ଷ୍ଟକମରେ ପାଠ କରିଛନ୍ତି ଜଗନ୍ନାଥଙ୍କୁ, ଏବଂ ଆମର ମହାପ୍ରଭୁ ମଧ୍ୟ ଜଗନ୍ନାଥଙ୍କୁ ଏହିଭଳି ଭାବରେ ସ୍ତୁତି କରୁଥିଲେ, ଜଗନ୍ନାଥ ଅଷ୍ଟକ ମଧ୍ୟ ଗୋଟେ ସ୍ତୁତି। ତେଣୁ ଏହିଭଳି ଭାବରେ ରାଜାଙ୍କର କର୍ତ୍ତବ୍ୟ ଥିଲା ସେମାନେ ଯାଇ ତାଙ୍କୁ ସ୍ୱାଗତ କରିବା କଥା, ତାଙ୍କ ରାଜ୍ୟ ଦେଇ ଯାଉଛନ୍ତି ତାଙ୍କୁ ସ୍ୱାଗତ କରିବା କଥା, କିନ୍ତୁ ସେମାନଙ୍କର ବିପରୀତ ବୁଦ୍ଧି ହୋଇଗଲା, ଅସହିଷ୍ଣୁ ହୋଇକରି ବହୁତ କ'ଣ ଅସହିଷ୍ଣୁ ହୋଇକି ସହିପାରିଲେ ନାହିଁ, ଈର୍ଷା ସହିପାରିଲେ ନାହିଁ, ତାଙ୍କର ଯେଉଁ ଅନ୍ୟର ଯେଉଁ ରହିଛି ଉତ୍କର୍ଷକୁ ସେ ସହିପାରିନାହାନ୍ତି, ଏଇଟା ହେଉଛି ଈର୍ଷା ବା ମତ୍ସରତା, ଅନ୍ୟର ଯେଉଁ ଉତ୍କର୍ଷତାକୁ ଆମେ ସହିପାରିବା ନାହିଁ। ଏ ଭୌତିକ ଜଗତ ହେଉଛି ସେହିଭଳି ଭାବରେ, ଭୌତିକ ଜଗତ ହେଉଛି କାହିଁକି ଆମେ ଭୌତିକ ଜଗତରେ ଆସିଛେ ନା, ଭଗବାନଙ୍କୁ ଈର୍ଷା କରୁଥିବାରୁ ଆମେ ଭୌତିକ ଜଗତ ଆମେ ପତନ ହେଇଛି। ଏ ଈର୍ଷା ଆରମ୍ଭ ହେଲା ଭଗବାନଙ୍କଠାରୁ, ଭଗବାନଙ୍କୁ ଆମେ ଈର୍ଷା କରୁଥିବାରୁ ଆମେ ଭୌତିକ ଜଗତରେ ଆସିଛେ। ସୁନ୍ଦର ଭାବରେ ଗୋଟେ କଥା ଶ୍ଳୋକ ଅଛନ୍ତି ଭାଗବତ ଚତୁର୍ଥ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ, ଯେତେବେଳେ ଧ୍ରୁବ ମହାରାଜ ଯାଉଥିଲେ, ଧ୍ରୁବ ଛୋଟ ପିଲା ବାଳକ 5 ବର୍ଷର ବାଳକ, ଏଇ ବହୁତ ଘଟଣା ରହିଛି ସେ କଥା, ତାଙ୍କ ବିମାତା ଯେଉଁ ବହୁତ ଭଳି ଭାବେ ତାଙ୍କୁ ତିରସ୍କାର କରିଥିଲେ, ସେଥିରେ କ୍ଷୁବ୍ଧ ହୋଇକରି ସେ ଚାଲିଯାଇଥିଲେ। ତାଙ୍କର ମାଆ କହିଲେ ତୁମର ଯାହା ମନସ୍କାମନା ରହିଛି ସେ ପୂରଣ ହେବ, କିଭଳି ଭାବରେ ନା ଭଗବାନଙ୍କ ଶରଣରେ ଗଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ 5 ବର୍ଷର ବାଳକ କିଛି ଚିନ୍ତା କରିଲେ ନାହିଁ, କେମିତି ମୁଁ ଚଳିବି, କ'ଣ କରିବି, କେଉଁଠି ରହିବି, କ'ଣ କରିବି, କିଛି ନାହିଁ, ଚାଲିଲେ। ଏଭଳି ଦେଖନ୍ତୁ ଧ୍ରୁବ, ତାଙ୍କ ନାମ ହେଉଛି ଧ୍ରୁବ, ତେଣୁ ସେ ଚାଲୁଛନ୍ତି ଯାଉଛନ୍ତି, କୌଣସି କିଛି ନେଉନାହାନ୍ତି, ନେଇକି ଯିବେ ଚଳିବେ କେମିତି ପାରୁ ନା, କିଛି ନାହିଁ, ସେମିତି ଯାହା ବସ୍ତ୍ର ପରିଧାନ କରୁଥିଲେ ସେତିକିରେ ଯାଉଛନ୍ତି। ସେହି ସମୟରେ ଜଣେ ଭଗବାନଙ୍କ ଶରଣରେ ଯେତେବେଳେ ଯିବା ପାଇଁ ଚାହାନ୍ତି, ଭଗବାନ ସେଥିପାଇଁ ଜଣେ ଗୁରୁଙ୍କୁ ପ୍ରେରଣ କରନ୍ତି, ଜଣେ ଯେତେବେଳେ ଭଗବାନଙ୍କୁ ଶରଣରେ ଯିବା ପାଇଁ ଚାହେଁ ଭଗବାନ ବ୍ୟବସ୍ଥା କରିବେ। ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜୟ, ବ୍ରହ୍ମାଣ୍ଡ ଭ୍ରମିତ କୋନ ଭାଗ୍ୟବାନ ଜୀବ, ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜୟ। ଗୁରୁ ଭଗବାନ ତାଙ୍କୁ ଭଗବାନ ନିଜକୁ ପ୍ରାପ୍ତ ହେବା ପାଇଁ ଜଣେ ଗୁରୁଙ୍କୁ ପ୍ରେରଣ କରନ୍ତି, ତେଣୁ ନାରଦ ମୁନି ଆସି ପହଞ୍ଚିଗଲେ ଧ୍ରୁବଙ୍କ ପାଖରେ। ଏ ବହୁତ ଘଟଣା ରହିଛି, ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଆମେ ଗୋଟିଏ ଶ୍ଳୋକ କହିବା, ନାରଦ ମୁନି ତାଙ୍କୁ କହୁଛନ୍ତି, ଧ୍ରୁବ ତୁମେ ଛୋଟ ପିଲା, ତୁମେ କୁଆଡ଼େ ଇଆଡ଼େ ଆସୁଛ, ଜଙ୍ଗଲ ରାଜା ଇଏ ସବୁ ରହିଛି, ସେ ସ୍ଥାନ ରହିଛି କାନପୁର ପାଖରେ, ତାଙ୍କର ସେ ସ୍ଥାନଟେ ଥିଲା ଯେଉଁ ଧ୍ରୁବ ମହାରାଜଙ୍କ ରାଜା ଥିଲେ, ରାଜଧାନୀ ଯେଉଁ ଥିଲା କାନପୁର ପାଖରେ। ତେଣୁ ଯେତେବେଳେ ଏଇଭଳି ଭାବରେ କହିଲେ, ଧ୍ରୁବ କହିଲେ ନା ମୁଁ ଯାଉଛି ଭଗବାନଙ୍କ ଶରଣରେ ଯାଉଛି, ମୋର ମନସ୍କାମନା ପୂର୍ଣ୍ଣ କରିବେ ସିଏ। ଏଇଭଳି ଭାବରେ କହିଲେ ଧ୍ରୁବ ନାରଦ ମୁନି ଗୋଟେ ଶ୍ଳୋକ କହିଛନ୍ତି, ସେଇଠି ବହୁତ ସୁନ୍ଦର ଶ୍ଳୋକ ରହିଛି, ସେ କହୁଛନ୍ତି, ଗୁଣାଧିକାନ୍ ମୁଦମ୍ ଲୁପ୍ସେ ଅନୁକ୍ରୋଶମ୍ ଗୁଣାଧମାତ୍ ମୈତ୍ରୀ ସମାନାତ୍ ଅନୁଚ୍ଛେ ନ ତାପି ଅଭିଭୂୟତେ। ଏ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଆମେ ଯିଏ ଯେଉଁ ସ୍ତରରେ ଥାଆନ୍ତୁ ନା କାହିଁକି, ଆମ ଉପରେ ଗୋଟେ ଜଣେ କିଏ ଥିବେ, ଆମ ତଳେ ଜଣେ କିଏ ଥିବେ, ଯିଏ ଯେଉଁ ସ୍ତରରେ ଥାଆନ୍ତୁ, ତେଣୁ ଆମର କର୍ତ୍ତବ୍ୟ ହେଉଛି କ'ଣ ନା, ଗୁଣାଧିକାନ୍ ମୁଦମ୍ ଲୁପ୍ସେ, ଆମରଠୁ ଯେଉଁମାନଙ୍କର ଅଧିକ ଗୁଣ ରହିଛି ତାଙ୍କୁ ଯେତେବେଳେ ଜାଣିବା, ତାଙ୍କୁ ମୁଦମ୍ ଲିପ୍ସେ ତାଙ୍କ ପ୍ରତି ଆମେ ଆନନ୍ଦିତ ହେବା କଥା, ମୁଦମ୍ ଲିପ୍ସେ ଅନୁକ୍ରୋଶମ୍ ଗୁଣାଧମା, ଆମରଠୁ ଯେଉଁମାନେ ନିମ୍ନ ସ୍ତରରେ ରହିଛନ୍ତି ତାଙ୍କୁ ଦେଖିଲେ ବା ତାଙ୍କ ସହିତ ସଂସ୍ପର୍ଶରେ ଆସିଲେ ତାଙ୍କୁ ଆମେ କୃପା କରିବୁ, ଅନୁକ୍ରୋଶମ୍ ଗୁଣାଧମାତ୍। ଏବଂ ଆମ ସହିତ ଯେଉଁମାନେ ସମାନ ସ୍ତରରେ ରହିଛନ୍ତି ମୈତ୍ରୀଙ୍କ ସମାନତ ଅନୁଚ୍ଛେଦ, ତାଙ୍କ ସହିତ ଆମେ ମୈତ୍ରୀ କରିବା କଥା, ବନ୍ଧୁତା ସ୍ଥାପନ କରିବା କଥା। ଏହିଭଳି ଭାବରେ ଯଦି ଆମେ ଜୀବନଯାପନ କରିବା ନ ତା ପାଇଁ ଅଭିଭୂତି ଆମର କୌଣସି ଆଉ ଦୁଃଖ ହେବ ନାହିଁ। ଏହିଭଳି ଭାବେ ନାରଦ ମୁନି ଧ୍ରୁବ ମହାରାଜକୁ ଉପଦେଶ ଦେଉଥିଲେ ଏବଂ ସେଇ ଶ୍ଳୋକର ଭାଷାରେ ପ୍ରଭୁପାଦ ମହାରାଜ କହିଛନ୍ତି ଆମେ ଠିକ୍ ଓରଟା କାର୍ଯ୍ୟ କରୁଛେ। ଆମେ କ'ଣ କରୁଛେ ନା ଏନ୍ଭି, ଡିରାଇଜନ୍ ଆଣ୍ଡ ପ୍ରାଇଡ଼। ଆମର ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କୁ ଦେଖିଲେ ଆମେ ଆନନ୍ଦ ହେବା ପରିବର୍ତ୍ତେ ଆମେ ତାଙ୍କୁ ଈର୍ଷା କରୁଛେ, ଏନ୍ଭି କହୁଛି ତାଙ୍କ ପ୍ରତି, ଈର୍ଷା ହେଉଛି। ଏଠି ସେ ହେଲା, ଏଠି ଈର୍ଷା ହେଉଛି ଭଗବାନ, କିନ୍ତୁ ଭଗବାନ ତାଙ୍କ ସହିତ କି ସମାନ ହୋଇପାରିବେନି, କିନ୍ତୁ ସେ ମାନବୀୟ ଲୀଳା କରୁଛନ୍ତି। ରାଜାମାନେ ଚିନ୍ତା କରିବା କଥା ଯେ ଆଙ୍କର ବହୁତ ଶକ୍ତି ରହିଛି, ଆଙ୍କ ସହିତ ବହୁତ ବନ୍ଧୁତା ସ୍ଥାପନ କଲେ ଭଲ ହୁଅନ୍ତା, ଏଇଟା ହେଉଛି ବୁଦ୍ଧିମାନର କାର୍ଯ୍ୟ ହୋଇଥାନ୍ତା, କିନ୍ତୁ ଈର୍ଷା କଲେ, ସିଏ ତାଙ୍କ ପ୍ରତି ଈର୍ଷା କଲେ, ଏନ୍ଭି। ଏବଂ ଆମଠୁ ଯେଉଁମାନେ ନିମ୍ନ ସ୍ତରରେ ରହିଛନ୍ତି ତାଙ୍କୁ ଆମେ ଦେଖି କୃପା କରିବା କଥା, କିନ୍ତୁ ଆମେ ତାଙ୍କୁ ଦେଖିଲେ ଥଟ୍ଟା ପରିହାସ କରୁଛେ, ଡିରାଇଜନ୍ ବା ପରିହାସ କରୁଛେ ତାଙ୍କୁ। ଏବଂ ଆମ ସହିତ ଯେଉଁମାନେ ସମାନ ସ୍ତରରେ ଅଛନ୍ତି ତାଙ୍କ ସହିତ ଆମେ ବନ୍ଧୁତା ସ୍ଥାପନ କରିବା କଥା, କିନ୍ତୁ ତାଙ୍କ ସହିତ ଆମେ ପ୍ରାଇଡ଼ ବା ଗର୍ବ, ତାଙ୍କ ସହିତ ଆମେ ଗର୍ବ, ଆମର ତାଙ୍କୁ ଦେଖିଲେ ଆମର ଗର୍ବ ଆସୁଛି। ତେଣୁ ପ୍ରଭୁପାଦ ମହାରାଜ କହନ୍ତି ଦିଜ୍ ଆର୍ ଦି ଥ୍ରୀ କଜେସ୍ ଅଫ୍ ମେଟେରିଆଲ୍ ଟ୍ରିବୁଲେସନ୍। ଭୌତିକ ଜଗତରେ ଯେଉଁମାନେ ତ୍ରିତାବରେ ଦଗ୍ଧୀଭୂତ ହେଉଛନ୍ତି ତା'ର ଏଇ ତିନୋଟି କାରଣ ହେଉଛି, ଏଇଟା ତା'ର କାରଣ ହେଉଛି ତିନୋଟି। ତେଣୁ ଏ ରାଜାମାନଙ୍କର କର୍ତ୍ତବ୍ୟ ଥିଲା ତାଙ୍କୁ ସ୍ୱାଗତ କରିଥାନ୍ତେ, ଏସବୁ କରିବା କଥା, କିନ୍ତୁ ସେ ବିପରୀତ କାର୍ଯ୍ୟ କଲେ। ଭଗବତ ଗୀତାରେ ଭଗବାନ କହିଛନ୍ତି ବୁଦ୍ଧି ନଷ୍ଟ ହୋଇଯାଏ, ଯେଉଁମାନଙ୍କର ତମ ଗୁଣର ବୁଦ୍ଧି ରହିଛି ସବୁବେଳେ ତାଙ୍କର ବିପରୀତ ବୁଦ୍ଧି ଆସେ, ସର୍ବଥା ବିପରୀତାନ ବୁଦ୍ଧି ସା ପାର୍ଥ ତାମସି। ବୁଦ୍ଧି ତମ ଗୁଣର ବଶବର୍ତ୍ତୀ ହେଲେ ବିପରୀତ ବୁଦ୍ଧି ତା'ର ଆସିବ, ଏବଂ ରଜଗୁଣର ବଶବର୍ତ୍ତୀ ହେଲେ ସେମାନଙ୍କର ଅଯଥା ବୁଦ୍ଧି ତାଙ୍କର ଆସିବ। ତେଣୁ ଏ ରାଜାମାନେ ତାଙ୍କୁ କ'ଣ କଲେ ନା ରୁଧୁ ତାଙ୍କୁ ବାଟ ଅଟକେଇ ଦେଲେ, ବାଟ ଅଟକେଇ ଦେଲେ, ରାସ୍ତା ବନ୍ଦ କରିଦେଲେ, ରାସ୍ତାରେ ଯେଉଁ ଯାଉଛନ୍ତି ରାସ୍ତାକୁ ବନ୍ଦ କରିଦେଉଛନ୍ତି, ରୁରୁଧୁ ବନ୍ଦ କରିଦେଲେ, ଭୂପା ସବୁ ରାଜାମାନେ ମିଳିତ ହୋଇକରି ଏଇଭଳି ଭାବେ ତାଙ୍କୁ ବାଧା ଦେଲେ, ରାସ୍ତାରେ ବାଧା ଦେଲେ। ହଁ, ନୟନ୍ତମ୍ ପଥିକନ୍ୟକାମ୍, କିଭଳି ଭାବରେ ବାଧା ଦେଲେ ନା ଏ ପଥରେ ବା ରାସ୍ତାରେ, ପଥରେ ବା ରାସ୍ତାରେ କିଭଳି ଭଗବାନ ନୟନ୍ତମ୍ କନ୍ୟକାମ୍, ଏ କନ୍ୟକା ବା ଏଇ କନ୍ୟାକୁ ନେଇକି ଯାଉଥିଲେ, ଭଦ୍ରା କ'ଣ ସତ୍ୟାଙ୍କୁ ନେଇକି ଯାଉଥିଲେ, ନାଗ୍ନଜିତଙ୍କୁ ନେଇକି ଯାଉଥିଲେ କନ୍ୟକାମ୍, ରଥରେ ଯାଉଥିଲେ, ସେହି ସମୟରେ ବାଟରେ ତାଙ୍କୁ ବାଧା ଦେଇଦେଲେ, ଆଗ ଯାଇପାରିବ ନାହିଁ, ଆମ ସହିତ ଯୁଦ୍ଧ କର ଏଇଭଳି ଭାବରେ। କେଉଁମାନେ ସେମାନେ ନା ଭଗ୍ନ ବିର୍ଜିଆ, ତାହା ପୂର୍ବରୁ ସେମାନେ ସବୁ ଯାଇଥିଲେ ତାଙ୍କୁ ବିବାହ କରିବା ପାଇଁ, ସେ ସେମାନଙ୍କ ଦ୍ୱାରା ପରାହତ ହୋଇକି ରହିଥିଲେ, ପରାହତ ହୋଇଥିଲେ। ତେଣୁ ଭଗ୍ନ ବିର୍ଜିଆ ସୁଦୂର୍ମର୍ଷା, ସେଥିପାଇଁ ତାଙ୍କର ଆଉ ସହିପାରିଲେ ନାହିଁ, ଭଗବାନଙ୍କର ଏ ଉତ୍କର୍ଷଟାକୁ ସହିପାରିଲେ ନାହିଁ, ସୁଦୂର୍ମର୍ଷା ଯଦୁଭୀର ଗୋ ରୋଷେଇ ପୁରା। ତେଣୁ ବର୍ତ୍ତମାନ କ'ଣ ହେଲା ନା ଯାଇଥିଲେ ଯଦୁ ସୈନ୍ୟମାନେ ଥିଲେ, ଯଦୁ ସୈନ୍ୟମାନେ ଥିଲେ, ଯଦୁ ସୈନ୍ୟମାନଙ୍କ ପାଇଁ ଇଏ ବଡ଼ କଥା ନୁହଁ, ସବୁ ପୂର୍ବରୁ ବର୍ଣ୍ଣନା କରାଯାଇ 23 ଅକ୍ଷୌଣୀ ସୈନ୍ୟ ସବୁ ଆସୁଥିଲେ, ଅଳ୍ପ କେତେକ ଯଦବ ସୈନ୍ୟ ତାଙ୍କୁ ସବୁ ପରାହତ କରିଦେଉଥିଲେ ଭଗବାନ କୃଷ୍ଣ ଏବଂ ବଳରାମ। ଭଗବାନ କୃଷ୍ଣଙ୍କୁ କିଛି ଯୁଦ୍ଧ କରିବାକୁ ପଡ଼ିଲା ନାହିଁ, ଭଗବାନ କୃଷ୍ଣଙ୍କୁ କିଛି ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଭଗବାନ କୃଷ୍ଣଙ୍କୁ କିଛି ଯୁଦ୍ଧ କରିପାରିଲେ, ଯାଦବମାନେ ସଫିସିଏଣ୍ଟ ଥିଲେ, କିନ୍ତୁ ତଥାପି ଆ ପର ଶ୍ଳୋକରେ ବର୍ଣ୍ଣନା କରାଯିବ ଆସିଗଲେ, ଅର୍ଜୁନ ମଧ୍ୟ ଆସି ପହଞ୍ଚିଗଲେ, ଅର୍ଜୁନଙ୍କ ବିଷୟରେ ଆ ପୂର୍ବରୁ ଉଲ୍ଲେଖ କରାଯାଇ ନାହିଁ। ତେଣୁ ଆଚାର୍ଯ୍ୟମାନେ କହନ୍ତି ଅର୍ଜୁନ ଖବର ପାଇଲେ, ଯେମିତି ରାଜାମାନେ ଖବର ପାଇଲେ ଇଏ ଆସୁଛନ୍ତି ବୋଲି, ସେଇଭଳିଆ ଅର୍ଜୁନ ମଧ୍ୟ ଖବର ପାଇଲେ, ଭଗବାନ ତାଙ୍କର ବନ୍ଧୁ ସଖା, ଭଗବାନ ତାଙ୍କର ସଖା, ଅର୍ଜୁନଙ୍କର ସଖା ସିଏ, ତେଣୁ ସିଏ ମଧ୍ୟ ଜାଣିଲେ ଏଇଭଳି ଭାବରେ ଘଟଣା ହୋଇଥିବ, ସବୁ ରାଜାମାନେ ଆସିବେ ବିରୋଧ କରିବେ, ତେଣୁ ସିଏ ମଧ୍ୟ ତାଙ୍କର ସିଏ ସୈନ୍ୟମାନଙ୍କୁ ଆଣିକି ଆସିନଥିଲେ, ସେ ଏକା ସବୁ ସୈନ୍ୟକୁ ତାଙ୍କ ସହିତ ଯୁଦ୍ଧ କରିପାରିବେ, ଗାଣ୍ଡିବ ଏଠି କୁହାଯିବ, ତା ପର ଶ୍ଳୋକରେ କୁହାଯିବ ଗାଣ୍ଡିବ ଧନୁ, ସେ ଆଣିକି ଆସୁଛନ୍ତି ପ୍ରସିଦ୍ଧ ଗାଣ୍ଡିବ ଧନୁ, ତେଣୁ ସିଏ ମଧ୍ୟ ଆସି ପହଞ୍ଚି ଯାଇଛନ୍ତି, ଆ ପର ଶ୍ଳୋକରେ ବର୍ଣ୍ଣନା କରାଯିବ। ତେଣୁ ଏ ଯାଦବମାନେ ମଧ୍ୟ କିଛି କମ୍ ନୁହନ୍ତି, ତେଣୁ ଏଠି କୁହାଯାଉ ଯଦୁଭିର୍ ଗୋ ବୃଷେଇପୁରା, ବର୍ତ୍ତମାନ ସେମାନେ ଯଦୁମାନ ଦ୍ୱାରା ପୁଣି ପରାସ୍ତ ହେବେ, ଯେଉଁଭଳି ଭାବରେ ବୃଷେଇ ଗୋ ବୃଷେଇପୁରା ଅତୀତରେ ଯେଉଁଭଳି ଭାବରେ ଗୋ ବୃଷମାନଙ୍କ ଦ୍ୱାରା ସେ ପରାହତ ହୋଇଥିଲେ ଭଗ୍ନ ବିର୍ଜା, ବର୍ତ୍ତମାନ ମଧ୍ୟ ସେଇଆ ହେଲା, ବର୍ତ୍ତମାନ ମଧ୍ୟ ସେଇଆ ହେବ। ଆଉ ସବୁ ରାଜାମାନେ ସବୁ ଆସିଥିଲେ, ତେଣୁ ଯୁଦ୍ଧ କରିବା ପ୍ରସ୍ତୁତ ହୋଇଗଲେ। ଏ ଯାଦବ ସୈନ୍ୟମାନେ ଯାଦବ ସୈନ୍ୟଙ୍କ ସହ ଯୁଦ୍ଧ କରିବେ, ଯୁଦ୍ଧ କ'ଣ କରିବେ, ଅର୍ଜୁନ ମଧ୍ୟ ଆସି ପହଞ୍ଚିଗଲେ, ଆଉ ପରଶୁଳକରେ ବର୍ଣ୍ଣନା କରାଯିବ। ତେଣୁ ଆଉ କ'ଣ ଯୁଦ୍ଧ କରିବେ, ସବୁ ପରାହତ ହୋଇ ପୁଣି ଗଲେ, ଫେରିକି ଗଲେ। ହେ ଏସବୁ କଥା କୁହାଯାଉଛି। ଯଦି ବି ଗୋ ରୋଷେଇ ପୁରା ପୁରା ମାନେ ଆଗୁରା ପୂର୍ବରୁ ସେମାନେ ବୃଷମାନଙ୍କ ଦ୍ୱାରା ପରାହତ ହୋଇଥିଲେ, ବର୍ତ୍ତମାନ ଯଦୁମାନଙ୍କ ଦ୍ୱାରା ପରାହତ ହେବେ। ଯଦି ବି ଗୋ ରୋଷେଇ ପୁରା, ତେଣୁ ଏଇଭଳି ଭାବରେ ଯେଉଁ ଚାଲିଛନ୍ତି ଭଗବାନ ଯାଉଛନ୍ତି, ଭଗବାନଙ୍କୁ ଯୁଦ୍ଧ କରିବାକୁ ପଡ଼ିଲା ନାହିଁ, ଭଗବାନ ଯୁଦ୍ଧ କରିବାକୁ ପଡ଼ିଲାନି, କାରଣ ଅନ୍ୟମାନେ ସବୁ ରହିଛନ୍ତି, ଭଗବାନ ବରବେଶରେ ଅଛନ୍ତି, ସେ କ'ଣ ଯୁଦ୍ଧ କରେ। ତେଣୁ ଏଠି କୁହାଯାଉଛି, ଶ୍ଳୋକରେ କୁହାଯାଉଛି, ସନାତନ ଗୋସ୍ୱାମୀ କହୁଛନ୍ତି, 53 ଶ୍ଳୋକରେ କୌଣସି ଭାଷ୍ୟ ନାହିଁ, ପରଶ୍ଳୋକରେ କ'ଣ ହେଇଛି, ତାନ୍ ଅଶ୍ୟତଃ ସରଭ୍ରାତାନ୍ କ'ଣ ବନ୍ଧୁ ପ୍ରିୟକୃତ ଅର୍ଜୁନ ଗାଣ୍ଡିବି କାଳିଆ ମାସ ସିଂହ କ୍ଷୁଦ୍ର ମୃଗାନିବ। ତାନ୍ ଅଶ୍ୱତଃ ସରାନ୍ ବ୍ରାତାନ୍, ସେମାନେ ଯେଉଁ ଆସିକି ସର ସବୁ ଛାଡ଼ୁଥିଲେ ଭଗବାନଙ୍କ ସହ ଯୁଦ୍ଧ କରିବା ପାଇଁ, ସର ମାରୁଥିଲେ ସବୁ। ବନ୍ଧୁ ପ୍ରିୟକୃତ ଅର୍ଜୁନ, ତେଣୁ ଅର୍ଜୁନ ଆସି ପହଞ୍ଚିଗଲେ ସେଇଠି, ଭଗବାନଙ୍କ ସଖା ଆସି ପହଞ୍ଚିଗଲେ। ଆମର ଯଦି ଆମର କିଛି ବଳ ନାହିଁ, କିନ୍ତୁ ଆମର ସଖାର ଯଦି ବଳ ଅଛି, ତାହେଲେ ଆମେ କେତେ ଆନନ୍ଦିତ ନ ହେବା। ଇଏ କିନ୍ତୁ ଭଗବାନ, ଇଏ ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ, ଭଗବାନ ଏକା। ଭଗବାନ ଚାହିଁଲେ, ଯେଉଁ ଭଗବାନ ସଂକଳ୍ପ କରିଥାନ୍ତେ, ତାହେଲେ ଏମାନେ କେହି ଆସିପାରିନଥାନ୍ତେ, ଆଙ୍କର ଚାଲିବାଟା ବନ୍ଦ ହୋଇଯାଇଥାନ୍ତା, ଭଗବାନ ଶକ୍ତିକୁ ନେଇଯାଇଥାନ୍ତେ। କିନ୍ତୁ ଭଗବାନ କୌଣସି ବହୁତ କ'ଣ ସେଇ ଐଶ୍ୱର୍ଯ୍ୟ ଦେଖିନାହାନ୍ତି, ତାଙ୍କର ଐଶ୍ୱର୍ଯ୍ୟ କିଛି ଦେଖିନାହାନ୍ତି, ମାନବୀୟ ଲୀଳା କରୁଛନ୍ତି ଭଗବାନ, ଏଠି କୌଣସି ଐଶ୍ୱର୍ଯ୍ୟ ପ୍ରକାଶ କରିନାହାନ୍ତି। ତେଣୁ ଭଗବାନ ଚାହିଁଥିଲେ ଏମାନେ କେହି ଆସିପାରିନଥାନ୍ତେ, କେହି ଆସିପାରିନଥାନ୍ତେ, ତାଙ୍କ ରାଜ୍ୟରୁ ବାହାରି ପାରିନଥାନ୍ତେ, ଭଗବାନ ଇଚ୍ଛା ଯଦି କରିଥାନ୍ତେ। କିନ୍ତୁ ଇଏ ଭକ୍ତମାନଙ୍କର ଆସ୍ୱାଦନୀୟ, ବର୍ତ୍ତମାନ ଅର୍ଜୁନ ଭଗବାନଙ୍କର ସେବାରେ ନିଯୁକ୍ତ ହେଲେ, ତେଣୁ ଅର୍ଜୁନ ଏ ଖବର ପାଇଥିଲେ, ତେଣୁ ସେମାନେ ଯେତେବେଳେ ଶରତ ଛାଡ଼ୁଥିଲେ, ଅର୍ଜୁନ ମଧ୍ୟ ତାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ। ଗାଣ୍ଡିବ, ଗାଣ୍ଡିବି କାଳିଆ ମାସ ସିଂହ କ୍ଷୁଦ୍ର ମୃଗାନିବ, ତେଣୁ ଅର୍ଜୁନ ଯେତେବେଳେ ତାଙ୍କର ଗାଣ୍ଡିବ ଧନ ଧରିକିରି ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ, ଗାଣ୍ଡିବି କାଳିଆ ମାସ କାଳ ଭଳି ଆସିଗଲେ ଅର୍ଜୁନ, ଅର୍ଜୁନ ଦେଖିକିରି ସିଂହ କ୍ଷୁଦ୍ର ମୃଗାନିବ, ସିଂହକୁ ଦେଖିଲେ ଯେଉଁଭଳି ଭାବରେ କ୍ଷୁଦ୍ର ମୃଗମାନେ ହରିଣମାନେ ପଳାୟନ କରନ୍ତି, ସେଇଭଳି ଭାବରେ ପଳାୟନ କଲେ, ସିଂହ କ୍ଷୁଦ୍ର ମୃଗାନିବ, ଯୁଦ୍ଧ କ'ଣ କରିବେ ଅର୍ଜୁନକୁ ଦେଖିକିରି, ଏ ଯାଦବମାନେ ମଧ୍ୟ ରହିଛନ୍ତି। ତେଣୁ ଭଗବାନଙ୍କୁ କୌଣସି ଯୁଦ୍ଧ କରିବାକୁ ପଡ଼ିଲା ନାହିଁ, ଭଗବାନ ଯୁଦ୍ଧ କରିବାକୁ ପଡ଼ିଲା ନାହିଁ, ଅନ୍ୟମାନେ ସବୁ ଯୁଦ୍ଧ କଲେ ତାଙ୍କ ପାଇଁ। ତେଣୁ ଏ ଶ୍ଳୋକର ଭାଷାରେ ସନାତନ ଗୋସ୍ୱାମୀ କହୁଛନ୍ତି, ତଦାନୀ ତତ୍ର ଅର୍ଜୁନସ୍ୟ ଆଗମନଂ ପଥିରୋଧନାର୍ଥ ଦୁଷ୍ଟ ଭୂପ ବର୍ଗୋଦ୍ୟମ ଶ୍ରବଣାଦି ଇତି ଜ୍ଞେୟମ୍। ଅର୍ଜୁନ ଯେଉଁ ଆସିଗଲେ, ସେହି ସମୟରେ ଆସି ପହଞ୍ଚିଗଲେ, କିଭଳି ଭାବରେ ଆସି ପହଞ୍ଚିଗଲେ ନା, ପଥିରୋଧନାର୍ଥ ଦୁଷ୍ଟ ଭୂପ ବର୍ଗୋଦ୍ୟମ, ଏ ସେ ଖବର ପାଇଥିଲେ, ଅର୍ଜୁନ ଖବର ପାଇଥିଲେ ଯେଉଁ ଭଗବାନ ଯେତେବେଳେ ଫେରୁଛନ୍ତି, ସେହି ସମୟରେ ଏ ଦୁଷ୍ଟ ରାଜାମାନେ ଆସି ତାଙ୍କୁ ବାଧା ଦେବେ। ପଥିରୋଧନାର୍ଥ ଦୁଷ୍ଟ ଭୂପ ବର୍ଗ ଉଦ୍ୟମ ଶ୍ରବଣାଦି ଜ୍ଞେୟମ୍, ସେ ଶ୍ରବଣ କରିଥିଲେ, ଏମାନେ ଯେମିତି ଶ୍ରବଣ କଲେ, କୃଷ୍ଣ ବର୍ତ୍ତମାନ କନ୍ୟାକୁ ଆଣିକି ଆସୁଛନ୍ତି, ତାଙ୍କୁ ଯାଇ ଯୁଦ୍ଧ କରିବା, ତାଙ୍କୁ ବାଧା ଦେବା, ସେ ମଧ୍ୟ ଅର୍ଜୁନ ମଧ୍ୟ ଶ୍ରବଣ କଲେ, ଏ ରାଜାମାନେ ମଧ୍ୟ ତାଙ୍କୁ ବାଧା ଦେବେ, ତେଣୁ ଅର୍ଜୁନ ମଧ୍ୟ ଆସି ପହଞ୍ଚିଗଲେ। ଅର୍ଜୁନ ସେ ସମୟରେ ଥିଲେ ଇନ୍ଦ୍ରପ୍ରସ୍ଥରେ, ଆଉ ପୂର୍ବରୁ ଏହି 58 ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯାଏ। ଭଗବାନ ଯାଇଥିଲେ ଇନ୍ଦ୍ରପ୍ରସ୍ଥକୁ, ଇନ୍ଦ୍ରପ୍ରସ୍ଥକୁ ଯାଇକରି ପ୍ରଥମେ ସେଇଟା ବର୍ଣ୍ଣନା କରାଯାଇଛି। ଇନ୍ଦ୍ରପ୍ରସ୍ଥ ସେଇଟା ନଥିଲା, ସେଇଟା ଥିଲା ଖାଣ୍ଡବପ୍ରସ୍ଥ। କିନ୍ତୁ ଭଗବାନ ଏଇ ଚତୁର୍ମାସ୍ୟ, ବର୍ତ୍ତମାନ ଯେମିତି ଆମର 4 ମାସ ଚତୁର୍ମାସ ଚାଲିଛି, ସେଇଭଳି ଭାବରେ ଗୋଟେ ଚତୁର୍ମାସ୍ୟରେ ଭଗବାନ ଯାଇ ପହଞ୍ଚିଥିଲେ। 4 ମାସ କାଳ ସେଇଠି ରହିଥିଲେ, ଅନେକ ଲୀଳା ସେଇଠି କରିଥିଲେ, ଆମେ ପୂର୍ବରୁ ବର୍ଣ୍ଣନା କରିଛେ ସେସବୁ ଇନ୍ଦ୍ରପ୍ରସ୍ଥ ଲୀଳା। ତେଣୁ ଅର୍ଜୁନ ସେଇ ଇନ୍ଦ୍ରପ୍ରସ୍ଥରେ ଥିଲେ ସେହି ସମୟରେ, ତେଣୁ ସେ ଇନ୍ଦ୍ରପ୍ରସ୍ଥରୁ ବା ଦିଲ୍ଲୀରୁ ଆସି ପହଞ୍ଚିଗଲେ, ଅଯୋଧ୍ୟାକୁ ଆସି ପହଞ୍ଚିଗଲେ। ଅଯୋଧ୍ୟାରେ ବର୍ତ୍ତମାନ ଏଇ ଘଟଣାଟି ହେଉଛି, ଭଗବାନ ଅଯୋଧ୍ୟାରୁ ଫେରି ଆସିଛନ୍ତି। ଅଯୋଧ୍ୟାରୁ ଦ୍ୱାରକା ଏଇ ରାସ୍ତାରେ ଯାଉଥିଲା ବେଳେ ବାଟରେ ଏଇ ଘଟଣା ସବୁ ହେଉଛି। ତେଣୁ ଅର୍ଜୁନ ମଧ୍ୟ ଆସି ପହଞ୍ଚିଗଲେ ସେଇଠି, ଅର୍ଜୁନ ପହଞ୍ଚିକରି ତାଙ୍କ ସହିତ ଯୁଦ୍ଧ କଲେ। ତେଣୁ ତାଙ୍କ ସହିତ ଯେତେବେଳେ ଯୁଦ୍ଧ କଲେ, ସେମାନେ କ'ଣ ଯୁଦ୍ଧ କରିବେ? ମୃଗମାନେ ଯେତେ ହଜାର ହଜାର ମୃଗ ଆସିଲେ ମଧ୍ୟ ସିଂହ ସହିତ କ'ଣ ଯୁଦ୍ଧ କରିବେ? ସବୁ ପଳାୟନ କରିବେ। ସେଇଭଳି ଭାବରେ ସେଠି ସୁଶୁକଦେବ ଗୋସ୍ୱାମୀ ଉଦାହରଣ ଦେଉଛନ୍ତି, ସିଂହ କ୍ଷୁଦ୍ର ମୃଗାନିବ, ସିଂହକୁ ଦେଖିଲେ ମୃଗମାନେ ଯେଉଁଭଳି ଭାବରେ ପଳାୟନ କରିବେ ସେଇଭଳି ଭାବରେ ପଳାୟନ କଲେ, ଆଉ କ'ଣ ଯୁଦ୍ଧ କରିବେ? ତେଣୁ ଏଇଭଳି ଭାବରେ ଭଗବାନଙ୍କୁ ଆଉ ଯୁଦ୍ଧ କରିବାକୁ ପଡ଼ିଲା ନାହିଁ। ଭଗବାନ ଆସିଗଲେ, ତାଙ୍କର ଦ୍ୱାରକା ଧାମକୁ ପଳାଇ ଆସିଲେ ଭଗବାନ। ଏଇ ଯେଉଁ ଯୌତୁକ ସବୁ ଆଣିଥିଲେ, ତା ପୂର୍ବ ପରଶ୍ଳୋକ କୁହାଯାଉଛି, ପାରିବହର ମୁପା ଗୁହ୍ୟ ଦ୍ୱାରକା ମେତ୍ୟ ସତ୍ୟା ରେମେ ଯଦୁନା ମୃଷଭ ଭଗବାନ ଦେବକୀ ସୁତ। ତେଣୁ ପାରିବହ, ଆମେ ସବୁ ଆଲୋଚନା କରୁଥିଲେ କିଭଳି ଭାବରେ 10,000 ଗାଭୀ ସବୁ 9,9 ସବୁ ରହିଛି, 9 ସଂଖ୍ୟକ 9,00,000 9,00,000 ସବୁ ରହିଛି, ଏସବୁ ଦେଇଥିଲେ। 3,000 ଯୁବତୀମାନେ ଯାଇଥିଲେ, 10,000 ଧେନୁ ସବୁ ଯାଇଥିଲେ, 9,000 ହାତୀ ଯାଇଥିଲେ, 9,00,000 ଅଶ୍ୱ ଯାଇଥିଲେ। ଏଇମାନେ ସବୁ ପାରିବହର ବା ଏଇସବୁ ନେଇକରି ଭଗବାନ ଆସି ପହଞ୍ଚିଗଲେ। ପାରିବହର ମୁପା ଗୁହ୍ୟ, ଭଗବାନ ସେସବୁ ପାରିବହର ବା ଯୌତୁକ ସବୁ ଆଣିକରି ଭଗବାନ ଦ୍ୱାରକା ଏତ୍ୟ ସତ୍ୟା, ଦ୍ୱାରକାକୁ ଆସି ପହଞ୍ଚିଗଲେ ଭଗବାନ ସତ୍ୟା, ସତ୍ୟାଙ୍କ ସହିତ, ଏଇ ନାଗନଜିତ ସହିତ ଆସି ପହଞ୍ଚିଗଲେ। ଏବଂ ଦ୍ୱାରକାରେ ଆସି ପହଞ୍ଚିଗଲା ପରେ ରେମେ ଯଦୁନା ମୃଷଭ ଭଗବାନ ଦେବକୀ ସୁତ, ବର୍ତ୍ତମାନ ଦ୍ୱାରକାକୁ ଆସି ପହଞ୍ଚିଗଲେ ରେମେ, ଭଗବାନ ତ ସବୁବେଳେ ଆନନ୍ଦମୟ ଆନନ୍ଦ ଘନ, ସିଏ ଏମିତି କିଛି ପରିସ୍ଥିତି ନାହିଁ ଯେ ତାଙ୍କ ଦୁଃଖ ଆସିଗଲା ତାଙ୍କର, ଯେକୌଣସି ପରିସ୍ଥିତିରେ ଭଗବାନ ସବୁ ଆନନ୍ଦମୟ ସିଏ। ତେଣୁ ସିଏ ବିଶେଷ ଭାବରେ ତାଙ୍କର ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ରେମେ ଭଗବାନ ସେଥିରେ ଉପଭୋଗ କଲେ ତାଙ୍କ ସହିତ, ସେମାନେ ସବୁ ଯଦୁମାନଙ୍କ ସହିତ ଏଇଭଳି ଭାବେ ଆନନ୍ଦରେ କାଳତିପାତ କରିବା ପାଇଁ ଲାଗିଲେ। ରେମେ ଯଦୁନା ମୃଷଭ, ଏ ଯଦୁମାନ ଭିତରେ ଶ୍ରେଷ୍ଠ ହେଉଛନ୍ତି ଭଗବାନ କୃଷ୍ଣ, ଯଦୁନା ମୃଷଭ ଭଗବାନ ଦେବକୀ ସୁତ, ଭଗବାନ ସିଏ। ଏବଂ ଦେବକୀ ସୁତ, ଦେବକୀ ସୁତ, ଦେବକୀ ସେ ବସୁଦେବ ଏବଂ ଦେବକୀ ସେମାନେ କେତେ ଆନନ୍ଦିତ ନ ହେଉଥିବେ, ଆଜି ତାଙ୍କର ପୁତ୍ର ବିବାହ କରି ଆସିଛନ୍ତି, ଷଷ୍ଠ ବିବାହ, ତାଙ୍କୁ ସବୁ ବନ୍ଦାପନା କରିକି ତାଙ୍କୁ ସବୁ ଇଏ କରିକିରି ସ୍ୱାଗତ କରିକିରି କେତେ କ'ଣ ସବୁ ଦ୍ୱାରକାରେ ଚାଲିଥିବ, ଧୁମ୍ଧାମ୍ ଭାବରେ ଫେଷ୍ଟିଭାଲ୍ ଚାଲିଥିବ ଭଗବାନ ଷଷ୍ଠ ବିବାହ। ଆଉ ପୂର୍ବରୁ 5ଟି ବିବାହ ଦ୍ୱାରକାବାସୀମାନେ ସବୁ ଆନନ୍ଦରେ ମନେଇଛନ୍ତି, ଏ ଷଷ୍ଠ ବିବାହ ଯଦି ଭଗବାନ ସେଠି ବିବାହ କଲେ ଅଯୋଧ୍ୟାରେ, କିନ୍ତୁ ଏଠି ତାଙ୍କର ସବୁ ପୁଣି ତାଙ୍କୁ କରାଗଲା ୱେଲକମ୍ ବା ତାଙ୍କୁ ସବୁ ସ୍ୱାଗତ କରାଗଲା, ଏହିଭଳି ଭାବରେ ବିବାହ ଉତ୍ସବ ପାଳନ କରାଗଲା, ଦ୍ୱାରକାରେ ବିବାହ ଉତ୍ସବ ଚାଲିଛି। ଏହିଭଳି ଭାବରେ ଭଗବାନ ସିଏ ଭଗବାନ କହିଲେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ତାଙ୍କର ଅନେକ ଐଶ୍ୱର୍ଯ୍ୟ ରହିଛି, କିଛି କିଛି ଐଶ୍ୱର୍ଯ୍ୟ ସିଏ ପ୍ରଦର୍ଶନ କରୁଛନ୍ତି ଭଗବାନ ସିଏ। ତେଣୁ ଏହିଭଳି ଭାବରେ ଭଗବାନଙ୍କ ଲୀଳା ପୁରୁଷୋତ୍ତମଙ୍କର, ଦେବକୀ ସୁତ ଭଗବାନ, ଏଠି ଦେବକୀ ସୁତ ଯଦିଓ ସେ ଭଗବାନ, ଯଦିଓ ସେ ଭଗବାନ, ସେ କାହାର ତାଙ୍କର କେହି ପିତା ନାହାନ୍ତି କି ମାତା ନାହାନ୍ତି, ସେ ସମସ୍ତଙ୍କର ପିତା ବା ସମସ୍ତଙ୍କର ମାତା, ସେ ପିତା ହମ ସେ ଜଗତ ମାତା ଧାତା ପିତାମହ। କିନ୍ତୁ ଭଗବାନ ଯେଉଁ ଲୀଳା କରୁଛନ୍ତି ସେତେବେଳେ ସେ ତାଙ୍କର ପିତା ମାତାଙ୍କୁ ସବୁ ଗ୍ରହଣ କରି ଆସୁଛନ୍ତି, ପିତା ମାତାଙ୍କୁ ଗ୍ରହଣ କରି ଆସୁଛନ୍ତି। ତେଣୁ ଭଗବାନଙ୍କର ଯେଉଁ ଭାବନା ହେଉଛି କ'ଣ ନା, ମୋର ମାତା ହେଉଛନ୍ତି ଦେବକୀ, ଦେବକୀ ସୁତ, ଦେବକୀ ମଧ୍ୟ କୃଷ୍ଣଙ୍କୁ ସେହିଭଳି ଭାବରେ ସ୍ୱାଗତ ଜଣାଉଛନ୍ତି ଏବଂ ଅନ୍ୟମାନେ ଦେବଙ୍କର ଭଉଣୀମାନେ ସବୁ ରହିଛନ୍ତି ଅନ୍ୟ ପତ୍ନୀମାନେ ରହିଛନ୍ତି ବସୁଦେବଙ୍କର ସେମାନେ ସମସ୍ତେ କୃଷ୍ଣ ଏବଂ ସତ୍ୟାକୁ ପାଛୋଟି ନେଇକରି ସେହିଭଳି ଭାବରେ ଦ୍ୱାରକାରେ ଏଇ ଲୀଳାକୁ ମାନେ କ'ଣ ଏଇ ବିବାହ ଉତ୍ସବକୁ ପାଳନ କରୁଛନ୍ତି ତେଣୁ ଯଦୁନାମ ଋଷଭ ଭଗବାନ ଦେବକୀ ସୁତ ଭଗବାନ ଏଇଭଳି ଭାବରେ ଏଇ ଲୀଳାଟି ଷଷ୍ଠ ବିବାହ ଯେଉଁ କଲେ ବିବାହରେ ଏସବୁ କରାଗଲା ତେଣୁ ଏଇଠି ଏଇଭଳି ଭାବରେ ଆମର କଥାକୁ ବିଶ୍ରାମ ଦେବା କଥା ବିଶ୍ରାମ ଦେବା ପୂର୍ବରୁ 2 ମିନିଟ୍ ଆମେ ଭଗବାନଙ୍କ ନାମ କୀର୍ତ୍ତନ କରିକି କଥା ବିଶ୍ରାମ ଦେବା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ ହରେ